ଆଜି ବ୍ୟାନ୍ ହେଇଗଲା, BGMI ସାଥେ ଖେଳ ଶୁରୁ ହେଲା।